ଛମାଣ ଆଠଗୁଣ୍ଠ ଉପନ୍ୟାସର ଦ୍ୱିତୀୟ ପରିଚ୍ଛେଦ ସ୍ୱନାମ ପୁରୁଷାଧନ୍ୟା। ମଙ୍ଗରାଜେ ଗରିବର ପୁଅ ଥିଲେ। ଶୁଣାଅଛି, 7 ବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ। ପଇସା ଅଭାବରୁ ବାପର ଶୁଦ୍ଧ ହୋଇନାହିଁ, ଚାଳକୁ ନଡ଼ା ନ ଉଠିବାରୁ କାନ୍ଥ ପଡ଼ିଯାଇଥିଲା। ଏହାଙ୍କ ବାଲ୍ୟ ଜୀବନ, ବିଦ୍ୟା ଶିକ୍ଷା, କର୍ମକ୍ଷେତ୍ରରେ ପ୍ରବେଶ ପ୍ରଭୃତି ଘଟଣାମାନ ବିଚିତ୍ର ରକମର। ଜଗତର କୌଣସି ପ୍ରଧାନ ଲୋକଙ୍କ ଜୀବନଚରିତ ଅଲୌକିକ ଘଟଣା ଶୂନ୍ୟ ନୁହେଁ। ସେସବୁ କଥା ଲେଖିବାକୁ ଗଲେ ଢେର କାଗଜ କଲମ ଦରକାର ହୁଏ, ଢେର ସମୟ ମଧ୍ୟ ଆବଶ୍ୟକ ହୁଏ। ମାତ୍ର ପରିମିତ ବ୍ୟୟିତା ଯେ ଗୋଟେ ମହତ ଗୁଣ, ଏ ବିଷୟରେ ଆମମାନଙ୍କର ଶିକ୍ଷାଗୁରୁ ହେଲେ ମଙ୍ଗରାଜେ। ଅର୍ଥନୀତି ସମ୍ବନ୍ଧରେ ମହାପଣ୍ଡିତ ବେଞ୍ଜାମିନ୍ ଫ୍ରାଙ୍କଲିନ୍ ଯେଉଁ ଉପଦେଶ ଦେଇଯାଇଛନ୍ତି, ସେଥିର ମର୍ମ ଆମେମାନେ ଏହିପରି ବୁଝିଛୁ। କାଗଜ ବଜାରରୁ କିଣି ଆଣିବା ସହଜ, ବ୍ୟବହାର କରିବା ବଡ଼ କଠିନ। ଏତକୁ ଆମେମାନେ ଟିକେ ଟିକେ ସବୁ କଥା ଲେଖି ମଙ୍ଗରାଜୀ ଅର୍ଥନୀତିର ମର୍ଯ୍ୟାଦା ରକ୍ଷା କରିବାକୁ ଚେଷ୍ଟା କରିବୁ। ମଙ୍ଗରାଜଙ୍କ ଜମିଦାରର ନାମ ଫତେପୁର ସରଷଣ୍ଢ, ସଦରଜମା 5,28 ବାଟି, ନହେଲେ 28 ବାଟି ବାହେଲେ ଲାଖରାଜ, ବାଜ୍ୟାପ୍ତି 15 ବାଟି 27 ମାଣ। 27 ମାଣ କିମ୍ବା ଜାଣ? ଏଥିର ଜଣେ ସାତମାଣିଆ ସରିବଦାର ଥିବାର ଜଜ୍ ଅଦାଲତରେ ଅପିଲ ଦାୟର ଅଛି। ଲୋକେ କହନ୍ତି 40-50 ହଜାର ଟଙ୍କା ମହାଜନୀ ଖେଳୁଅଛି। ବଡ଼ ଲୋକ ଘର, କଥା ବଡ଼ ଶୁଭେ। ଆମେମାନେ ଅନୁମାନ କରୁ 15 ହଜାରରୁ ବେଶୀ ନୁହେଁ। ମିଥ୍ୟା କଥା କହିବା ଆମମାନଙ୍କର ଧର୍ମ ନୁହେଁ। ଇନକମ୍ ଟିକସ ଇଲାକା ପିଆଦଠାରୁ ଶୁଣି ଏ କଥା କହୁଛୁ। ଧାନ ମହାଜନୀ କାଗଜ 20 ବର୍ଷ ହେଲା ରଫା ହୋଇନାହିଁ, ଏତକୁ ସଠିକ୍ ହିସାବ ଦେବାକୁ ଅକ୍ଷମ। ଗଲାଙ୍କ ଶୁନିଆ ବାହାରେ ଧାନ ଘରିଆ ଯେଉଁ ପାଞ୍ଜି ଦାଖଲ କରିଥିଲା, ସେଥି ମଥଠାରୁ ଆମେମାନେ ଜାଣୁଛୁ ଯେ 2007 ଭରଣ 15 9 6 ବିଶ୍ୱା 2 କାଣି ଧାନ ଅମାରରେ ଜମା ଅଛି। ଘର 5 ପରସ୍ତ, 3 ପୁଅ, 1 ପରସ୍ତରେ ସାନ୍ତ ସାନ୍ତାଣୀ ଓ ସାନ ଝିଅ ମାଳତୀ ଥାନ୍ତି। ବାହାର ପରସ୍ତ କଚେରୀ, କଚେରୀ ଘର 5 ଶ୍ରେଣିଆ, ଶ୍ରେଣୀପଟାରେ ବାଘ, ହାତୀ, ବିରାଡ଼ି, ରାଧାକୃଷ୍ଣ, ମାଙ୍କଡ଼ ଖୋଳାଯାଇଛି। କାନ୍ଥ ସବୁରେ ନୀଳ, ଶୁକ୍ଳ, ରକ୍ତ, ହରିତ, ପାଟଳୀ ବିବିଧ ରଙ୍ଗରେ ପଦ୍ମ, କହ୍ଲାର, କୁସୁମ, ମାଳତୀ, ପୁଷ୍ପମାଳ, ବାନର ଦୂତ, ରାକ୍ଷସ ଶ୍ରେଣୀ ସମ୍ବଳିତ ରାମରାବଣ ଯୁଦ୍ଧ ପ୍ରଭୃତି ପୌରାଣିକ ଘଟଣାମାନ ଅଙ୍କିତ ରହିଛି। ରାଜପୁତନାର କୌଣସି ସ୍ଥାନରେ ଗୋଟିଏ ଉଲ୍ଲଙ୍ଘ ସ୍ତ୍ରୀ ମୂର୍ତ୍ତି ଦେଖି ଟଡ୍ ସାହେବ ଅନୁମାନ କରିଛନ୍ତି ଭାରତର ପୂର୍ବକାଳରେ ଅଙ୍ଗନାମାନେ ଉଲ୍ଲଙ୍ଘ ଥିଲେ। ହାଏ ହାଏ, ଆମେମାନେ ମଙ୍ଗରାଜଙ୍କ କାନ୍ଥର ଚିତ୍ର ଦେଖାଇ ସାହେବଙ୍କ ମୂର୍ଖତା ଦୂର କରିପାରିଲୁ ନାହିଁ। ଭିତ୍ତିଚିତ୍ରିତ ସଖୀମଣ୍ଡଳୀ ପରିବେଷ୍ଟିତ ରାଧିକାଙ୍କର ଗେରୁରଙ୍ଗରେ ହାଣ୍ଡିକଳା ବୁଟାଦାର ଘାଗରା ଦେଖିଲେ ଅବଶ୍ୟ ସାହେବଙ୍କ ମୂର୍ଖତା ଓ ଭ୍ରାନ୍ତି ପିଦୁରିତା ହୋଇଥାନ୍ତା। ଏହି ସମସ୍ତ ଚିତ୍ର ଅଙ୍କିତ କରାଇବା ନିମନ୍ତେ ଅନ୍ୟ ଦେଶରୁ ଚିତ୍ରକାର ଲୋଡ଼ିବାକୁ ହୋଇନାହିଁ। ସମସ୍ତ କାର୍ଯ୍ୟ ଚମ୍ପାଙ୍କର ସ୍ୱହସ୍ତ ସମ୍ପାଦିତ ଅଟେ। ଚମ୍ପା ଏତେ ପ୍ରକାର ପଶୁର ଛବି ଚିତ୍ର କରିପାରେ ଯେ କଲିକତା ଜୁଲୋଜିକାଲ ଉଦ୍ୟାନରେ ତୁମେ ଖୋଜିଲେ ବି ପାଇବ ନାହିଁ। ମଙ୍ଗରାଜ ଉଆସ ଲଗାଲଗି ପଛରେ ଗୋଟେ ବଡ଼ ବଗିଚା, ବାଡ଼ି ଦୁଆର ପାଖରେ ଭାରି ଗୋଟାଏ ପୋଖରୀ, ପୋଖରୀ ଚାରିପାଖରେ ନଡ଼ିଆ ଗଛ, ତା ପଛକୁ କଦଳୀ, ପଣସ, ଆମ୍ବ ଓ ଆଉ ଗଛ। ବଗିଚା ପଘାର ଚାରିପାଖରେ ସୁନାର ଘାଇ, ବାଉଁଶ ବାଡ଼ ପ୍ରାଚୀର ପରି ବେଢ଼ି ରହିଛି। ମଙ୍ଗରାଜଙ୍କ ପରି ନିଃସ୍ୱାର୍ଥ ଲୋକ ଦୁନିଆରେ ଅଳ୍ପ ଦେଖିବ, ତାଙ୍କର ସବୁ କାର୍ଯ୍ୟ ପରୋପକାର ନିମନ୍ତେ। ସାଆନ୍ତଙ୍କର ଏହି ବଡ଼ ବିଚାରଟି ଗୋବିନ୍ଦପୁର ହାଟର ସ୍ଥିତି ଓ ଉନ୍ନତିର ମୂଳାଧାର ଅଟେ। ବଗିଚାର ନଡ଼ିଆ, କଦଳୀ, ବାଇଗଣ, କଖାରୁ, ଖଡ଼ାଠାରୁ ଲଙ୍କା ମରିଚ ପର୍ଯ୍ୟନ୍ତ ନ ଯାଉଥିଲେ ହାଟରେ ଏଡ଼େ ଜାରି ଦେଖନ୍ତୁ ନାହିଁ। ସାଆନ୍ତଙ୍କ ବଗିଚାର ପରିବା ବିକା ନ ସରିଲେ ଆଉ କାହାର ବିକିବାର ଅଧିକାର ନାହିଁ। ସେ ତ ଠିକ୍ କଥା, ଭଲ ଜିନିଷ ଗୁଡ଼ାକ ପଡ଼ି ରହିବ ଆଉ ଖରାପ ଜିନିଷ ଆଗ ବିକ୍ରି ହେବ, ଏହା ତ ଉଚିତ ନୁହେଁ। ହାଟ ଯେ ନିଜ ଜମିଦାରୀ ମଧ୍ୟରେ ଅନ୍ୟ ଲୋକର ହୋଇଥିଲେ ଅନ୍ୟ କଥା, ସୁନିଆ ଓ ପର୍ବପର୍ବାଣୀରେ ଯେ ସବୁ କଖାରୁ, ବାଇଗଣ, କଦଳୀ ଭେଟି ଆସେ, ସେ ସବୁ ସଳଖ ସଳଖ ହାଟକୁ ଚାଲିଯାଏ। ଚୀନ ଦେଶର ପ୍ରାଚୀର ତୟାର ହେଲା ଉତ୍ତାରେ ସମ୍ରାଟ ଦେଶର ସମସ୍ତ ଇତିହାସ ଲେଖକଙ୍କୁ ଧରି ଆଣି ହତ୍ୟା କରିଥିଲେ। କାରଣ ପ୍ରାଚୀରରେ କେତେ ଟଙ୍କା ଖର୍ଚ୍ଚ ହେଲା କାଳେ ସେମାନେ ଲେଖି ପକେଇବେ। ଏଥକୁ ଆମେମାନେ ସମ୍ରାଟଙ୍କୁ ନିରହଙ୍କାରୀ ପୁରୁଷ ବୋଲି କହୁ। ମହତ୍ ଲୋକମାନେ ମହତ୍ କାର୍ଯ୍ୟ ସାଧନ କରି ସେଥିରେ କେତେ ଟଙ୍କା ଖର୍ଚ୍ଚ ହେଲା କହି ବୁଲନ୍ତି ନାହିଁ। ମଙ୍ଗରାଜଙ୍କୁ ପଚାର, ଆପଣଙ୍କର ନଅର ବନାରେ କେତେ ଟଙ୍କା ଲାଗିଲା? ଉତ୍ତର ମିଳିବ, ଢେର ଟଙ୍କା, ଢେର ଟଙ୍କା। ମୁଁ ତ ସେଥିରେ ସରିଗଲି। ପାଠକ ନିରାଶ ହେବେ ନାହିଁ, ଅଧୀର ହେବେ ନାହିଁ। ପ୍ରତ୍ନତତ୍ତ୍ୱ ବିଦ୍ୟାଳୟରେ ସବୁ ପୁରୁଣା କଥାର ଠିକଣା ଲାଗିଯାଏ। 900 ବର୍ଷ ଉତ୍ତାରେ ଜଣେ ସାହେବ ଆସି ପୁରୀ ମନ୍ଦିର ତୟାରିରେ କେତେ ଟଙ୍କା ଖର୍ଚ୍ଚ ହେଲା ତାହାର ହିସାବ କରି ତାଲିକା ଦେଖାଇଦେଲେ। ମଙ୍ଗରାଜଙ୍କ ଲେଉଟିଆ ଶାଗ ବିକ୍ରି ପର୍ଯ୍ୟନ୍ତ ପତ୍ର ରହିଛି। ଘର ତୟାରି ଖର୍ଚ୍ଚର କି ହିସାବ ମିଳିବ ନାହିଁ? ଦେୱାନ ଗଙ୍ଗା ଗୋବିନ୍ଦ ସିଂଙ୍କ ମାତୃକ୍ରିୟା ପରି କ୍ରିୟା ଭାରତବର୍ଷରେ ଆଜି ଯାଏଁ କେହି କରିନାହିଁ। ବଙ୍ଗଳା ହତାର ସମୁଦାୟ ଜିଲ୍ଲାର କିଲ୍ଟର ସାହେବ ଡାଲି, ଚାଉଳ, ମଇଦା, ତେଲ, ଘିଅ, ନଡ଼ିଆ, କଦଳୀ କିଣି ପଠାଇବେ ବୋଲି ବଡ଼ଲାଟ ସାହେବ ସେମାନଙ୍କ ଉପରେ ଚିଠି ଜାରି କରିଥିଲେ। ନବଦ୍ୱୀପର ରାଜା ଶିବଚନ୍ଦ୍ର ସେହିପରି ମାତୃକ୍ରିୟା କରିବାକୁ ଇଚ୍ଛା କରି ଖରଚର ନାବ ମାଗି ପଠାଇଥିଲେ। ଦେୱାନ ଗଙ୍ଗା ଗୋବିନ୍ଦ କେବଳ ଗଞ୍ଜେଇ, ଆପୁ, ଧୂଆପତ୍ର ଖର୍ଚ୍ଚ ଡାବ ପଠାଇ ଦେଇ ତାହା ଅନୁପାତରେ ସମସ୍ତ ଖର୍ଚ୍ଚର ଠିକଣା ଲଗାଇବାକୁ ସଙ୍କେତ କରି ଭାଷା ଲେଖିଥିଲେ। ଏହିସବୁ ଜିନିଷ ଖରିଦରେ 72,000 ଟଙ୍କା ଖର୍ଚ୍ଚ ପଡ଼ିଥିଲା। ନଗଦାତ ଖରିଦ ଛାଡ଼ି ସମସ୍ତ ଜମିଦାର ବେଠିରେ ଅନେକ ଜିନିଷ ଦେଇଥିଲେ। ଆମେମାନେ ଘର ତିଆରିର ଗୋଟିଏ ହିସାବ ଦେଉଛୁ, ବୁଦ୍ଧିମାନ ପାଠକମାନେ ତାକୁ ଦେଖି ମୋଟ ଖର୍ଚ୍ଚ ବୁଝିପାରିବେ। ଧାନ ଘର ପାଞ୍ଜିରୁ ଆମେମାନେ ହିସାବ ପାଇଛୁ। ବଢ଼େଇ କମାର ବେଠିଆଙ୍କ ପଛେ 15 ବର୍ଣ୍ଣ 22 ନଉତି ଧାନ ଖର୍ଚ୍ଚ ପଡ଼ୁଥିଲା। ମଙ୍ଗରାଜଙ୍କ ମୁହଁରୁ ଅନେକ ଥର ଶୁଣାଯାଇଛି, ସେ କେବଳ ପରର ବିକଳ ସହିନପାରି ଧାନ ଟଙ୍କା କରଜ ଦିଅନ୍ତି, ନହେଲେ ସେଥିରେ ତାଙ୍କର କିଛି ବୋଲି ଲାଭ ନାହିଁ। ଆମେମାନେ କହୁ ବରଞ୍ଚ ଲୋକସାନ, ଧାନ ଦେଢ଼ିରୁ ବେଶୀ କରଜ ନାହିଁ, ଏଥିରେ ଲାଭ କ'ଣ? ଦିଅନ୍ତି ଶୁଖିଲା ପୁରୁଣା ଧାନ, ନେଲାବେଳକୁ ନୂଆ କଞ୍ଚା। ଆଚ୍ଛା ପାଠକ, ଆପଣଙ୍କର ଓଦା ଲୁଗାଟା ଆଗେ ଓଜନ କରନ୍ତୁ, ଦେଖିବେ ଓଦା ଶୁଖିଲାର କେତେ ପ୍ରଭେଦ। ଗଲାଙ୍କ ପାଞ୍ଜିଆ ଯେ ସାଲ ତମାମି ଦାଖଲ କରିଥିଲା ସେଥିରେ ମହାଜନୀ କର୍ଜାରେ 8.62 କ୍ରାନ୍ତି ଛାଡ଼ି ତଳେ ପଡ଼ିଥିବାର ଦେଖାଯାଇଛି। ଏତେ ଗୁଡ଼ାଏ ଟଙ୍କା ଛାଡ଼ ସକାଶେ ପାଞ୍ଜିଆ ଗାଳି ଖାଇ ଯେଉଁ କୈଫତ ଦେଇଥିଲେ ସେଥିରେ ସାରମର୍ମ ଏହିପରି, ଏହି ଭିକାରୀ ପଣ୍ଡା କରଜ ନେବାର ମୂଳ 5 ଟଙ୍କା, ସେଥିରେ କଳନ୍ତର ଚକ୍ରବୃଦ୍ଧି ପ୍ରମାଣେ 12.51 କଡ଼ା, ଗାଏ 2 ପଦକୁ ମୋଟ ଓ ଆଦାୟ 17.52 ବାଦେ, ବାକି ଛାଡ଼ 1.5 ଗଣ୍ଡା। ତୃତୀୟ ପରିଚ୍ଛେଦ, ବାଣିଜ୍ୟ ବସତି ଲକ୍ଷ୍ମୀ ତଦର୍ଦ୍ଧମ କୃଷିକର୍ମଣି। ଅସାଧ୍ୟ ହେଲା ବାଣିଜ୍ୟ ଲକ୍ଷ୍ମୀଙ୍କର ବାସ, ତହୁଁ ଅଧେ କଲେ ଚାଷ। ଆମେମାନେ ଅନୁମାନ କରୁ ଜଣେ ମରହଟ୍ଟି କବି ଏହି କବିତା କହିଛନ୍ତି। ଆଜିକାଲିର କବି ହୋଇଥିଲେ ଏମିତି କହନ୍ତେ, ବାଣିଜ୍ୟ ଲକ୍ଷ୍ମୀଙ୍କର ବାସ, ତହୁଁ ଅଧେ BL ପାସ। ମଙ୍ଗରାଜ ନର ଦେଖି କେହି କେହି ଅନଭିଜ୍ଞ ଲୋକ ଅନୁମାନ କରିପାରନ୍ତି, ଏହାକୁ ଟିକିଏ ଅଦାଲତର BL ପାସିଆ ଓକିଲଙ୍କ ଘର 62 ଘର ଭଗ୍ନାଂଶର ସମଷ୍ଟି ମାତ୍ର। କଥା କ'ଣ ଜାଣନ୍ତି? ଭାଗ୍ୟଂ ଫଳତି ସର୍ବତ୍ର, ଏଇ ଯେ ଅଦାଲତ ଓଳିରେ ଗଣ୍ଡା ଗଣ୍ଡା ସାଲପାଗିଆ ବୁଲୁଛନ୍ତି, ମଙ୍ଗରାଜଙ୍କ କଚ୍ଛରେ 25 ଘର ଭଗ୍ନାଂଶ ଗାଏ କରିବାକୁ କେତେଜଣ ମିଳିବେ? ସାଆନ୍ତେ ଆପେ କହନ୍ତି, ସେ କାହାରି ଗୋଟେ ପଇସା ଆଣନ୍ତି ନାହିଁ, ନିଜର ବୁଦ୍ଧି ନିଜର ବାହୁବଳରେ ମାଟିରୁ ସେ ସୁନା ପଇଦା କରିଛନ୍ତି, ଏପରି ଶୁଣା ଅଛି। ଶୁଣା କିମ୍ବା ଆମେମାନେ ଠିକ୍ କଥା ଜାଣୁ। ମଙ୍ଗରାଜ ପ୍ରଥମେ ଗାଁ ପ୍ରଧାନଠାରୁ 2 ମାଣେ ଜମି ଭାଗ କରିଥିଲେ। ବର୍ତ୍ତମାନ ଚାଷ ଜମି 24 ଦସ୍ତି ପଦିକାରେ 4 ବାଟି 6 ମାଣ, ଏହା ଛାଡ଼ିକରି 370 ବାଟି 70 ମାଣ ଭାଗରେ ଲାଗିଛି। ଜମି ସବୁ ଲାଖରାଜ, କିଛି ନିଷ୍ପ ବାଜ୍ୟାପ୍ତି, ଅଧିକାଂଶ ଖରିଦା ବ୍ରହ୍ମୋତ୍ତର। ଚାଷ ବଳଦ 15 ହଳ, ହଳିଆ 12 ଜଣ, ଏମାନେ ବାରମାସିଆ, ଯାତ୍ରେ ବାଉରୀ 3 ଜଣ ପାଣ, ଚାଷ ଓ ବଗିଚା ଏମାନଙ୍କର ଜିମା। ମଙ୍ଗରାଜଙ୍କର ଶିକ୍ଷା ଓ ଉତ୍ସାହରେ ଏମାନେ କର୍ମଠ ଓ ଉତ୍ସାହୀ। ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବା ସ୍ୱାସ୍ଥ୍ୟ ବିଧାନର ବିଧି। ଖରା ହେଉ, ବର୍ଷା ହେଉ, ତୋଫାନ ହେଉ, ଝଡ଼ି ହେଉ, ମଙ୍ଗରାଜ ଏହି ବିଧି ଲଙ୍ଘନ କରିବାର କେହି କେବେ ଦେଖିନାହିଁ। ଶାସ୍ତ୍ରରେ ପରା ଲେଖା ଅଛି, ଯେତେକ ଦେଖ ନଦ ନଦୀ ସମସ୍ତେ ମିଳନ୍ତି ଜଳଥି, ଆପଣା ଗୁଣ ପାସରନ୍ତି ଲବଣ ଗୁଣକୁ ଭଜନ୍ତି। ଠିକ୍ ସେହି କଥା, ସେହିପରି ସ୍ତ୍ରୀ ଦାସ ଦାସୀ ସମସ୍ତେ ସାଆନ୍ତଙ୍କ ଗୁଣକୁ ଉଣା ଅଧିକ ଲାଭ କରିଥାନ୍ତି। ଆମେମାନେ ସାଆନ୍ତଙ୍କ ଘର ଦାସ ଦାସୀଙ୍କୁ ଦେଖି ଏହି ଶିକ୍ଷା ଲାଭ କରିଛୁ। ମଙ୍ଗରାଜେ ବ୍ରାହ୍ମ ମୁହୂର୍ତ୍ତରେ ଉଠି ଦାନ୍ତ ଖସି ପକାନ୍ତି। କଲିକତା ସହରରେ 2 ଥର ତୋପ ପଡ଼େ, ପ୍ରାତଃକାଳ ତୋପ, ରାତ୍ରିଶେଷ ଜ୍ଞାପକ। ମଙ୍ଗରାଜେ କଚେରୀ ପିଣ୍ଡରେ ଛିଡ଼ା ହୋଇ ହଳିଆକୁ ଡାକ ଦେଲେ, ଗ୍ରାମର ଲୋକେ ଆଖି ବୁଜି ମଧ୍ୟ ଜାଣିପାରନ୍ତି ରାତି ପାହିଲାଣି। ବହୁ ଭୁଆସିଣୀ ବାସିପାଇଟିରେ ଲାଗିଯାଆନ୍ତି। ମଫସଲର ଲୋକେ ଘଣ୍ଟା ଫଣ୍ଟା ବୁଝନ୍ତି ନାହିଁ। ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ବଳଦ କାନ୍ଧରୁ ଜୁଆଳି ବାହାରେ। ଆଖପାଖ ଚାଷୀମାନେ ଦୂରକୁ ଅନାଇ ଦେଖନ୍ତି ମଙ୍ଗରାଜଙ୍କ ବଡ଼ ତାଳପତ୍ର ଛତା ହିଡ଼ ଉପରୁ ଉଠିଲାଣି କି ନାହିଁ। ମଙ୍ଗରାଜ ତାଙ୍କ ହଳିଆମାନଙ୍କୁ ପୁଅ ପରି ପାଳିଛନ୍ତି। ମା ବାପ ପିଲାମାନଙ୍କ ଖିଆପିଆ ନିଜେ ନ ଦେଖିଲେ ସେମାନଙ୍କ ମନ ମାନେ ନାହିଁ। ହଳିଆମାନେ ଧାଡ଼ି ହୋଇ ଖାଇବାକୁ ବସିଗଲେ ସାନ୍ତେ ରାନ୍ଧୁଣିଆକୁ ଉଚ୍ଚସ୍ୱରରେ ଡାକନ୍ତି, ଆରେ ତୋରାଣୀ ଆଣ, ତୋରାଣୀ ଆଣିକିରି ଏମାନଙ୍କର ତଣ୍ଟି ଶୁଖିଯାଉଛି ପରା। ରାନ୍ଧୁଣିଆ ଅଭ୍ୟସ୍ତ ବିଦ୍ୟା ପ୍ରଭାବରେ ଫି ଜଣକୁ ଦୁଇ କଂସା କରି ତୋରାଣୀ ଦିଏ। ହଳିଆ ଏତେ ଗୁଡ଼ାଏ ତୋରାଣୀ ପିଇବାକୁ ନାରାଜ ହେଲେ ସାନ୍ତେ ତାହାର ଉପକାରିତା ଓ ବଳକାରିତ୍ୱ ସମ୍ବନ୍ଧରେ ଖୁବ୍ ଏକ ବକ୍ତୃତା କରି ତାହା ପିଆଇ ଦେଇ ତହିଁ ଉତ୍ତାରେ ଭାତର ବ୍ୟବସ୍ଥା କରି ଆପେ ସ୍ନାନ କରିବାକୁ ବାହାରି ଯାଆନ୍ତି। ସାନ୍ତଙ୍କ ବଗିଚାରେ 70 ସଜନା ଗଛ। ସଜନା ଶାଗ ହଜମି, ବଳକର, ରୋଗନାଶକ, ମୁଖରୋଚକ। ରୋଗର ପଥ୍ୟ ନିର୍ଘଣ୍ଟରେ ସଜନାର ଏପରି ଗୁଣ ବର୍ଣ୍ଣନା ଅଛି କି ନାହିଁ ଆମେ ଜାଣୁନା, କାରଣ ସେ ବିଦ୍ୟାରେ ଆମେମାନେ ନିତ୍ୟାନ୍ତ ଅନଭିଜ୍ଞ। କିନ୍ତୁ ସାନ୍ତଙ୍କ ମୁହଁରୁ ଯଥା ଶ୍ରୁତଂ ତଥା ଲିଖିତଂ, ସେଥିସକାଶେ ବଗିଚାରେ ସଜନା ଶାଗ କେରାଏ ମଧ୍ୟ ହାଟକୁ ଯାଏ ନାହିଁ। ହଳିଆମାନଙ୍କର ବଳବର୍ଦ୍ଧନ ଓ ପୋଷଣ ନିମନ୍ତେ ସବୁ ଶାଗ ଉତ୍ସର୍ଗୀକୃତ। ଏଇ ଯେ ଫୁଲ ଦେଖୁଅଛ, ଏପରି ଉପାଦେୟ ପୃଥିବୀରେ ବି ନାହିଁ। ପୁଞ୍ଜାଏ ଫୁଲ ରାଇ କରିଦେଲେ ସେଥିରେ ଯେଉଁ ସ୍ୱାଦ ମିଶେ ତା କଥା ଛାଡ଼, ପରମେଶ୍ୱରଙ୍କ ସୃଷ୍ଟିରେ କେତେ ଭଲ ଅଛି ସେଥିରେ ଭଲମନ୍ଦ ମିଶାମିଶି। ଦେଖ ପଣସ ଖୋସାଗୁଡ଼ିକ କେଡ଼େ ମଧୁର, କିନ୍ତୁ ତାହା ଭିତରେ ସୂତାଗୁଡ଼ାକ ବଦହଜମି। କିନ୍ତୁ ଜ୍ଞାନୀ ଲୋକଙ୍କଠାରେ କିଛି ଅଖଣ୍ଡ ରଖେ ନାହିଁ, ଭଲକୁ ଭଲ ମନ୍ଦକୁ ମନ୍ଦ ବାଛି ଦିଅନ୍ତି। ସଜନାର ସବୁ ଭଲ, କେବଳ ଛୁଇଁଗୁଡ଼ାକ ଖରାପ ଓ ବଦହଜମି। ସେଥିପାଇଁ ହଳିଆ ଓ ଚାକରବାକରଙ୍କ ପତ୍ର ଛୁଇଁପାରେ ନାହିଁ, ସେ ବାହାରେ ବାହାରେ ହାଟକୁ ଚାଲିଯାଏ। ଏଇଠି ଆମେ ଆଜି ଉପନ୍ୟାସର ତୃତୀୟ ପରିଚ୍ଛେଦ ପରିସମାପ୍ତି ଘଟିଛି। ଧନ୍ୟବାଦ। ନମସ୍କାର।